ନମସ୍କାର, ଆମର ପଥ ପ୍ରଦର୍ଶିକା ଅନୁଷ୍ଠାନ ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଆନ୍ତରିକ ପ୍ରୀତି ଶୁଭେଚ୍ଛା ଜ୍ଞାପନ କରୁଅଛୁ। ଏହି କାର୍ଯ୍ୟକ୍ରମ ନିୟମିତ ଶୁଣନ୍ତୁ ଓ ଆତ୍ମିକ ଆଶୀର୍ବାଦର ଅଧିକାରୀ ହୁଅନ୍ତୁ।
ପବିତ୍ର ବାଇବଲ କହେ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ। ଆପଣର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆସନ୍ତୁ ସେହି ପଥ ପ୍ରଦର୍ଶକଙ୍କର ସନ୍ଧାନ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ଶ୍ରୋତାବନ୍ଧୁ, ଆମ୍ଭମାନଙ୍କର ତ୍ରାଣକର୍ତ୍ତା ତଥା ଉଦ୍ଧାରକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଶୁଭେଚ୍ଛା ଜଣାଏ। ଆଜିର ଏହି ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମରେ ଅଂଶୀବା ନିମନ୍ତେ ଆପଣଙ୍କୁ ସ୍ୱାଗତ କରେ। ଆପଣ ଆପଣଙ୍କର ବହୁମୂଲ୍ୟ ସମୟ ଦେଇ ଏହି କାର୍ଯ୍ୟକ୍ରମ ଶୁଣିବା ନିମନ୍ତେ ରେଡିଓ ପାଖରେ ଅପେକ୍ଷା କରି ବସିଥିବାର ଜାଣି ଆମେ ମଧ୍ୟ ଆପଣଙ୍କ ନିକଟରେ ବିଶେଷ ଧନ୍ୟବାଦୀ। ଆପଣ ଏହି କାର୍ଯ୍ୟକ୍ରମର ଜଣେ ନିୟମିତ ଶ୍ରୋତା ଜାଣି ଆମେ ମଧ୍ୟ ପ୍ରଭୁଙ୍କ ନାମ ବିଶେଷ ଧନ୍ୟବାଦ ଦେଉ। ବାସ୍ତବରେ ପ୍ରଭୁ ଆଜି ଆମମାନଙ୍କୁ ତାହାଙ୍କର ହେବା ପାଇଁ ସୁଯୋଗ ଦେଉଛନ୍ତି। ସେ ଆମମାନଙ୍କୁ ତାହାଙ୍କର ବାକ୍ୟ ମଧ୍ୟ ଦେଇ ତାଙ୍କର ସତ୍ୟତା ଜାଣିବା ନିମନ୍ତେ ସୁଯୋଗ ମଧ୍ୟ ଦେଉଛନ୍ତି। ତେଣୁ ମୋର ବିଶ୍ୱାସ, ଯେଉଁ ସମୟ ଆପଣ ପ୍ରଭୁଙ୍କର ବାକ୍ୟ ଶୁଣିବା ନିମନ୍ତେ ଦେଉଅଛନ୍ତି, ଆପଣ ନିଶ୍ଚିତ ଭାବରେ ପ୍ରଭୁଙ୍କ ନିମନ୍ତେ ଉପକୃତ ହୋଇପାରିବେ ଏବଂ ପ୍ରଭୁଙ୍କ ନିମନ୍ତେ ଆତ୍ମିକ ଜୀବନରେ ମଧ୍ୟ ବର୍ଦ୍ଧିଷ୍ଣୁ ହୋଇପାରିବେ। ତେବେ ଆସନ୍ତୁ ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟକୁ ଯିବା ପୂର୍ବରୁ ପ୍ରାର୍ଥନାର ସହିତ ପ୍ରଭୁ ଯୀଶୁଙ୍କ ଚରଣ ନିକଟରେ ନିଜ ନିଜକୁ ସମର୍ପଣ କରିବା। ଆସନ୍ତୁ ପ୍ରାର୍ଥନା କରିବା। ଆମମାନଙ୍କର ସୃଷ୍ଟିକର୍ତ୍ତା ତଥା ଉଦ୍ଧାରକର୍ତ୍ତା ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ ଏହି ସୁନ୍ଦର ସମୟ ପାଇଁ, ସୁନ୍ଦର ସୁଯୋଗ ପାଇଁ ଏବଂ ପ୍ରଭୁ ତୁମର ଉଦ୍ଧାରର କାର୍ଯ୍ୟ ପାଇଁ। ହଁ ପ୍ରଭୁ, ତୁମେ ଆମମାନଙ୍କ ନିମନ୍ତେ ଏକ ମହାନ ଉଦ୍ଧାର ସାଧନ କରିଛ। ତୁମେ ଆମମାନଙ୍କ ନିମନ୍ତେ ପରିତ୍ରାଣ ସାଧନ କରିଛ। ତୁମେ ଆମମାନଙ୍କୁ ଶାନ୍ତି ଦେବା ପାଇଁ, ଆମମାନଙ୍କୁ ଆନନ୍ଦ ଦେବା ପାଇଁ ନିଜେ ଦୁଃଖ କଷ୍ଟ ମଧ୍ୟ ଦେଇ, ତାଡ଼ନା ମଧ୍ୟ ଦେଇ ପ୍ରଭୁ ଗତିକଲ, ସେହି କୃଷିୟ ଯନ୍ତ୍ରଣା ମଧ୍ୟ ଦେଇ ଗତିକଲ। ହଁ ପ୍ରଭୁ, ଯେଉଁ ବିଶ୍ୱାସ ତୁମେ ଆମମାନଙ୍କଠାରୁ ଚାହଁ, ଆମମାନେ ଯେପରି ପ୍ରଭୁ ତୁମକୁ ସେହି ପ୍ରକାର ପ୍ରଭୁ ବିଶ୍ୱାସର ସହିତ ହୃଦୟ ମଧ୍ୟରେ ସ୍ଥାନ ଦେବାକୁ ପାରିବୁ, ସେଥିପାଇଁ ଆମମାନଙ୍କୁ ଏକ ସରଳ ହୃଦୟ ପ୍ରଦାନ କର। ଆମମାନଙ୍କ ମନ ମଧ୍ୟରୁ ସମସ୍ତ ପ୍ରକାର ଅବିଶ୍ୱାସ ଓ ସନ୍ଦେହ ଦୂର କରି ଆମମାନଙ୍କୁ ବିଶ୍ୱାସରେ ବଳିଷ୍ଠ ହେବା ପାଇଁ ସାହାଯ୍ୟ କର। ତୁମର ବାକ୍ୟ ମଧ୍ୟ ଦେଇ ତୁମେ ଆମମାନଙ୍କ ସହିତ କଥା କୁହ। ଯଦି ଆମମାନଙ୍କ ଜୀବନରେ କୌଣସି କ୍ଷେତ୍ରରେ ପ୍ରଭୁ ଆମମାନେ ପଡ଼ିଯାଇଛୁ, ପ୍ରଭୁ ତୁମେ ଦୟାକରି ଆମମାନଙ୍କୁ ଉଠାଇ ଆତ୍ମିକ ଜୀବନରେ କଢ଼ାଇ ନିଅ। ଏହି ସମସ୍ତ ପ୍ରାର୍ଥନା ଆମମାନଙ୍କ ଉଦ୍ଧାରକର୍ତ୍ତା ଜୀବିତ ପୁନରୁଦ୍ଧିତ ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆଜି ଆମେ ସେହି ପରମ ଗୀତର ଚାରି ପର୍ବଟିକୁ ଅଧ୍ୟୟନ କରିବା ନିମନ୍ତେ ଯିବା। ଏହି ପର୍ବର ମୁଖ୍ୟ ପ୍ରସଙ୍ଗ ହେଉଛି ବରଙ୍କର ପ୍ରେମ ସଙ୍ଗୀତ। କେବଳ ଏହି ଚାରି ପର୍ବର ଶେଷ ପଦଟିକୁ ଛାଡ଼ିଦେଲେ ବାକି ସମସ୍ତ ପଦଗୁଡ଼ିକ ବରଙ୍କର ପ୍ରେମ ସଙ୍ଗୀତ। ଏହା ସେହି ବାଳିକା ପ୍ରତି ରାଜା ସଲମନଙ୍କର ପ୍ରେମକୁ ପ୍ରକାଶ କରେ, ଯାହାକୁ କି ସେ ସେହି ପାର୍ବତ୍ୟ ଦେଶରେ ସାକ୍ଷାତ କରିଥିଲେ ଓ ନଗର ମଧ୍ୟକୁ ନେଇ ଆସିଥିଲେ। ମୁଁ ଅନୁମାନ କରେ ଯେ ସେ ପ୍ରଥମଥର ପାଇଁ ତାହାଙ୍କୁ ସାକ୍ଷାତ କରିଥିଲା ଓ ତାହାଙ୍କ ସହିତ ପ୍ରେମରେ ପଡ଼ିଯାଇଥିଲା। ମାତ୍ର ବର୍ତ୍ତମାନ ସେ ଅତି ସୁନ୍ଦର ପୋଷାକ ପିନ୍ଧି ସଲମନଙ୍କ ମେଜରେ ବସିଅଛି। ବାସ୍ତବରେ ଏହା କେତେ ସୌଭାଗ୍ୟର ବିଷୟ ଓ ସେ ସେଥିରେ ଆନନ୍ଦ କରୁଅଛି। ଆମେ ଏହି ପର୍ବଟିକୁ ଅଧ୍ୟୟନ କରିବା ସମୟରେ ଲକ୍ଷ୍ୟ କରିବା ଉଚିତ ଯେ ଈଶ୍ୱରଙ୍କ ଆତ୍ମା ଏହି ବିଷୟ ମଧ୍ୟ ଦେଇ ଆମମାନଙ୍କ ପ୍ରତି ଖ୍ରୀଷ୍ଟଙ୍କର ପ୍ରେମକୁ ଦେଖାଇବାକୁ ଚେଷ୍ଟା କରନ୍ତି। ଏହା ଏହି ଚମତ୍କାର ତଥା ବ୍ୟକ୍ତିଗତ ସମ୍ପର୍କ ମଧ୍ୟ ଦେଇ ପ୍ରକାଶିତ ହୋଇଅଛି। ଏହା ଆମ୍ଭମାନଙ୍କ ପ୍ରତି ଅର୍ଥାତ୍ ପ୍ରତ୍ୟେକ ବ୍ୟକ୍ତିବିଶେଷ ଖ୍ରୀଷ୍ଟ ବିଶ୍ୱାସୀ ପ୍ରତି ଓ ମଣ୍ଡଳୀ ପ୍ରତି ଖ୍ରୀଷ୍ଟଙ୍କର ବାସ୍ତବ ପ୍ରେମକୁ ପ୍ରକାଶ କରେ। ଏହା ବରଙ୍କର ପ୍ରେମ ସଙ୍ଗୀତ ଅଥବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ପ୍ରେମ ସଙ୍ଗୀତ ଅଟେ। ଯେତେବେଳେ ସେ କହନ୍ତି, ଆଗ ମୋହର ପ୍ରିୟେ, ତୁମେ ସର୍ବାଙ୍ଗ ସୁନ୍ଦରୀ, ତୁମଠାରେ କୌଣସି ଖୁଣ ନାହିଁ, ସେତେବେଳେ ଏହା ସ୍ପଷ୍ଟ ହୋଇଯାଏ ଯେ ସେ ମଣ୍ଡଳୀ ବିଷୟ ନେଇ ଏହିପରି କହନ୍ତି। ଏହା ମଣ୍ଡଳୀ ବିଷୟ ନେଇ ବା ଖ୍ରୀଷ୍ଟ ବିଶ୍ୱାସୀ ସମ୍ପର୍କରେ ଖ୍ରୀଷ୍ଟଙ୍କର ମନ୍ତବ୍ୟ। ସେ ଆପଣଙ୍କୁ ମୋତେ କହନ୍ତି, ହେ ସୁନ୍ଦରୀ, ତାହେଲେ ଏହାର ଅର୍ଥ କ'ଣ ଏହି ପ୍ରକାର ଯେ ଆମମାନେ ସିଦ୍ଧ ହେବାକୁ ଯାଉଅଛୁ? ନୁହେଁ, କାରଣ ଏଫିସିଓ ପାଞ୍ଚ ପର୍ବର 25 ଓ 26 ପଦରେ ପ୍ରେରିତ ପାଉଲ ଏହିପରି ପ୍ରକାଶ କରନ୍ତି, ହେ ସ୍ୱାମୀମାନେ, ଖ୍ରୀଷ୍ଟ ଯେପରି ମଣ୍ଡଳୀକୁ ପ୍ରେମ କଲେ, ତୁମେମାନେ ମଧ୍ୟ ସେହିପରି ଆପଣା ଆପଣା ସ୍ତ୍ରୀମାନଙ୍କୁ ପ୍ରେମ କର। ସେ ତ ତାହା ନିମନ୍ତେ ଆପଣାକୁ ଉତ୍ସର୍ଗ କଲେ, ଯେପରି ବାକ୍ୟ ଓ ଜଳ ପ୍ରକ୍ଷାଳନ ଦ୍ୱାରା ସେ ତାହାକୁ ପରିଷ୍କାର କରି ପବିତ୍ର କରନ୍ତି, ଯେପରି ମଣ୍ଡଳୀ ନିଷ୍କଳଙ୍କ, ନିଖୁନ୍ତ ଓ ସମସ୍ତ ପ୍ରକାର ଦୋଷରହିତ ହୋଇ ପବିତ୍ର ଓ ଅନିନ୍ଦନୀୟ ହୁଏ। ଆଉ ଏହିପରି ଗୌରବମୟ ଅବସ୍ଥାରେ ସେ ତାହାକୁ ଆପଣା ନିକଟରେ ଉପସ୍ଥିତ କରନ୍ତି। ସେ ଆମ୍ଭମାନଙ୍କୁ ତାଙ୍କର ପବିତ୍ର ରକ୍ତରେ ଧୋଇ ପରିଷ୍କାର କରିସାରିଛନ୍ତି। ତାଙ୍କର ସେହି ପ୍ରାୟଶ୍ଚିତ ବଳି ମଧ୍ୟ ଦେଇ ଆମେମାନେ ପାପକ୍ଷମା ପାଇଅଛୁ। ଯେପରି ଆମମାନଙ୍କ ବିରୁଦ୍ଧରେ କୌଣସି ଅଭିଯୋଗ ଅଣାଯାଇ ନପାରେ। ମାତ୍ର ସେ ମଧ୍ୟ ଆମମାନଙ୍କୁ ଈଶ୍ୱରଙ୍କ ବାକ୍ୟ ଦ୍ୱାରା ସୂଚୀକୃତ ଓ ପବିତ୍ରୀକୃତ କରିବାକୁ ଯାଉଅଛନ୍ତି। ଏଫିସିଓ ପାଞ୍ଚ ପର୍ବର ସତେଇଶ ପଦରେ ପ୍ରେରିତ ପାଉଲ ଏହିପରି ପ୍ରକାଶ କରନ୍ତି, ଯେପରି ବାକ୍ୟ ଓ ଜଳ ପ୍ରକ୍ଷାଳନ ଦ୍ୱାରା ସେ ତାହାକୁ ପରିଷ୍କାର କରି ପବିତ୍ର କରନ୍ତି, ଯେପରି ମଣ୍ଡଳୀ ନିଷ୍କଳଙ୍କ ନିଖୁନ୍ତ ଓ ସମସ୍ତ ପ୍ରକାର ଦୋଷରହିତ ହୋଇ ପବିତ୍ର ଓ ଅନିନ୍ଦନୀୟ ହୁଏ, ଆଉ ଏହିପରି ଗୌରବମୟ ଅବସ୍ଥାରେ ସେ ତାହାକୁ ଆପଣା ନିକଟରେ ଉପସ୍ଥିତ କରନ୍ତି। ସେ ଜଣେ ବ୍ୟକ୍ତି ହେବେ ଯିଏକି ମଣ୍ଡଳୀକୁ ନିଖୁନ୍ତ ଓ ନିଷ୍କଳଙ୍କ କରି ଗଢ଼ିବେ। ଆମେମାନେ ଖ୍ରୀଷ୍ଟଙ୍କଠାରେ ନିଖୁନ୍ତ ଓ ନିଷ୍କଳଙ୍କ ଦେଖାଯିବା। ବର୍ତ୍ତମାନ ସେ ମଣ୍ଡଳୀ ପ୍ରତି ଦୃଷ୍ଟି କରି କହିପାରିବେ, ଆଗୋ ମୋର ପ୍ରିୟେ, ତୁମେ ସର୍ବାଙ୍ଗ ସୁନ୍ଦରୀ, ତୁମଠାରେ କୌଣସି ଖୁଣ ନାହିଁ। କାରଣ ସେ ମଣ୍ଡଳୀ ମଧ୍ୟରୁ ଓ ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ମଧ୍ୟରୁ ସେହି କଳଙ୍କ ଦୂର କରିଅଛନ୍ତି। ଏହାପରେ ଚାରି ପର୍ବର ପ୍ରଥମ ପଦରେ ଲେଖା ଅଛି, ହେ ମୋହର ପ୍ରିୟେ, ଦେଖ ତୁମେ ସୁନ୍ଦରୀ, ଦେଖ ତୁମେ ସୁନ୍ଦରୀ, ଘୁମୁଟା ତଳେ ତୁମ୍ଭ ନେତ୍ର କପତ ତୁଲ୍ୟ, ତୁମ୍ଭର କେଶ ଗିଲିୟତ ପର୍ବତ ପାର୍ଶ୍ୱରେ ଆରାମକାରୀ ଛେଳି ପଲତୁଲ୍ୟ। ଏଠାରେ ଆମେ ଏହି ବାଳିକାର ସୌନ୍ଦର୍ଯ୍ୟ ବିଷୟ ନେଇ ଏକ ସୂକ୍ଷ୍ମ ବର୍ଣ୍ଣନା କରାଯାଇଥିବାର ଲକ୍ଷ୍ୟ କରିବାକୁ ପାରୁ। ଏହା ତାହାର ଶରୀରର ଅଙ୍ଗଗୁଡ଼ିକର ବର୍ଣ୍ଣନା କରେ। ବର୍ତ୍ତମାନ ବିବାହର ମୁଖ୍ୟତଃ ଦୁଇଟି ଦୃଷ୍ଟିକୋଣ ରହିଅଛି। ଗୋଟିଏ ହେଉଛି ଯୌନ ଲାଳସାକୁ ଚରିତାର୍ଥ କରିବା ଉପରେ ଗୁରୁତ୍ୱ ଦିଆଯାଏ, ଓ ଦ୍ୱିତୀୟଟି ଯୌନ ଲାଳସାର ଚରିତାର୍ଥ ଉପରେ ଗୁରୁତ୍ୱ ଦିଆ ନଯାଏ ବିବାହର ବାସ୍ତବ ପବିତ୍ରତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଏ। ମାତ୍ର ଯେତେବେଳେ ଯୌନ କ୍ରିୟା ଉପରେ ସମ୍ପୂର୍ଣ୍ଣ ଗୁରୁତ୍ୱ ଦିଆଯାଏ, ସେତେବେଳେ ସେହି ସମ୍ପର୍କ ଦୁଇଟି ପଶୁ ମଧ୍ୟରେ ଥିବା ସମ୍ପର୍କ ପରି ହୋଇଥାଏ। ପ୍ରକୃତ ବିବାହ ବା ଦାମ୍ପତ୍ୟ ପ୍ରଣୟ ଏହି ଦୁଇଟି ମୁଖ୍ୟ ଦୃଷ୍ଟିକୋଣ ମଧ୍ୟରେ ଆଧାରିତ। ଯେତେବେଳେ ବର ତାହାର କନ୍ୟାକୁ ନିଜର ବାହୁବନ୍ଧନରେ ଆବରି ନିଏ, ସେତେବେଳେ ସେମାନଙ୍କର ପ୍ରେମ, ସେମାନଙ୍କର ଶାରୀରିକ ପ୍ରେମ ଉପଭୋଗ୍ୟ ହୋଇଥାଏ। ଚାରିପର୍ବର ଦୁଇ ଓ ତିନି ପଦରେ ଲେଖା ଅଛି, ତୁମ୍ଭର ଦନ୍ତପଙ୍କ୍ତି ନୂତନ ଲୋମକଟା, ସ୍ନାନରୁ ଉଥିତା ମେସିପଲ ତୁଲ୍ୟ, ସେମାନଙ୍କ ପ୍ରତ୍ୟେକର ଜାଆଁଳା ଛୁଆ ଅଛି, ଆଉ ସେମାନଙ୍କ ମଧ୍ୟରୁ କାହାରି ଛୁଆ ମରିନାହିଁ। ତୁମ୍ଭର ଓଷ୍ଠାଦର ସିନ୍ଦୁରବର୍ଣ୍ଣ ସୂତ୍ରତୁଲ୍ୟ ଓ ତୁମ୍ଭର ମୁଖ ମନୋହର, ଘୁମୁଟା ତଳେ ତୁମ୍ଭ ଗଣ୍ଡ ଦେଶ ଡାଳିମ୍ବ ଖଣ୍ଡତୁଲ୍ୟ। ଏହା ହିଁ ହେଉଛି କିପରି ଜଣେ ବର ନିଜର କନ୍ୟାକୁ ଦେଖେ, ବିଶେଷରେ ଯୁବାମାନଙ୍କର ଯୁବତୀମାନଙ୍କର ମୁଖଗହ୍ୱର, ଚକ୍ଷୁ ଓ କେଶମାନଙ୍କ ଉପରେ ପ୍ରଥମେ ଦୃଷ୍ଟି ପଡ଼େ, ଓ ସେମାନେ ସେହିସବୁ ଲକ୍ଷ୍ୟ କରି ସେମାନଙ୍କର ସୌନ୍ଦର୍ଯ୍ୟତାକୁ ତୁଳନା କରନ୍ତି ଓ ସେମାନଙ୍କ ପ୍ରତି ଆସକ୍ତ ହୁଅନ୍ତି। ଏପରିକି ଅନେକ ଯୁବକମାନେ ଯୁବତୀମାନଙ୍କର ଚକ୍ଷୁକୁ ଦେଖି ବା ମୁଖଗହ୍ୱର କିମ୍ବା ଦନ୍ତପଙ୍କ୍ତିକୁ ଦେଖି ତାହାକୁ କହନ୍ତି, ତାହାର କେତେ ସୁନ୍ଦର ଆଖି ବା କେତେ ସୁନ୍ଦର ଓଷ୍ଠ। ଏହା ହିଁ ଜଣେ ବର ତାହାର କନ୍ୟାର ସୁନ୍ଦରତା ମଧ୍ୟରେ ଲକ୍ଷ୍ୟ କରେ। ଏହା ଆମମାନଙ୍କ ପ୍ରତି ପ୍ରକାଶ କରେ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ କେବଳ ଆମମାନଙ୍କୁ ପ୍ରେମ କରନ୍ତି ନାହିଁ, ମାତ୍ର ସେ ମଧ୍ୟ ଆମମାନଙ୍କୁ ଜାଣନ୍ତି। ତେଣୁ ଆମେ ତାହାଙ୍କ ନିକଟକୁ ଯାଇପାରିବା ଓ ତାହାଙ୍କୁ ସମସ୍ତ ବିଷୟ କହିପାରିବା। ତାହାଙ୍କଠାରୁ କୌଣସି ବିଷୟ ଲୁଚାଇବାକୁ ଚେଷ୍ଟା କରିବା ବା ଛଳନା କରିବାକୁ ଚେଷ୍ଟା କରିବା ବା ତାହାକୁ ଭୁଲାଇବାକୁ ଚେଷ୍ଟା କରିବା ବ୍ୟର୍ଥ ଓ ମୂଲ୍ୟହୀନ, କାରଣ ସେ ଆମମାନଙ୍କର ଅନ୍ତଃକରଣ ନିରୀକ୍ଷକ ଈଶ୍ୱର। ସେ ଆମମାନଙ୍କର ମନର ଭାବନା କାମନା ସବୁ ଜାଣନ୍ତି। ତେଣୁ ଭଲ ହେବ ଯଦି ଆମମାନେ ଆମମାନଙ୍କର ହୃଦୟରେ ଥିବା ସମସ୍ତ ବିଷୟ ତାହାଙ୍କ ନିକଟରେ ପ୍ରକାଶ କରିଦେବା। ଆମମାନେ ଆମମାନଙ୍କର ସମସ୍ତ ଦୁର୍ବଳତାର ବିଷୟ ସବୁକୁ ତାହାଙ୍କୁ ଜଣାଇପାରିବା, ଆମମାନଙ୍କ ପାପ ସବୁକୁ ତାହାଙ୍କ ଆଗରେ ସ୍ୱୀକାର କରିପାରିବା। ଏହିପରି ଭାବେ ଆମେ ସେହିସବୁକୁ ସମାଧାନ କରିପାରିବା, କାରଣ ସେ ଆମମାନଙ୍କୁ ପ୍ରେମ କରନ୍ତି ଓ ସେ ଆମମାନଙ୍କୁ ଉଦ୍ଧାର କରନ୍ତି ଓ ସେ ଆମମାନଙ୍କୁ ତାହାଙ୍କ ନିଜର କରିବାକୁ ଚାହାନ୍ତି। ସେ ଚାହାନ୍ତି ନାହିଁ ଆମେ ତାହାଙ୍କ ସହ ଛଳନା ପ୍ରେମ କରୁ, ସେ ଚାହାନ୍ତି ନାହିଁ ଆମେ ତାହାଙ୍କଠାରୁ କୌଣସି ବିଷୟ ଗୁପ୍ତ ରଖୁ, ସେ ଚାହାନ୍ତି ନାହିଁ ଆମେ ତାହାଙ୍କୁ ଛାଡ଼ି ଆଉ କାହାକୁ ପ୍ରେମ କରୁ। ପ୍ରିୟ ବନ୍ଧୁ, ଆପଣ କ'ଣ ନିଜକୁ ନ୍ୟୁନ ତଥା ନିକୃଷ୍ଟ ବୋଲି ଭାବନ୍ତି କି? ତାହେଲେ ଏହି ବିଷୟ ନେଇ ପ୍ରଭୁ ଯୀଶୁଙ୍କୁ ଜଣାନ୍ତୁ, ସେ ହେଉଛନ୍ତି କେବଳ ମାତ୍ର ଜଣେ ଯାହାଙ୍କଠାରେ ତହିଁର ଉତ୍ତର ରହିଅଛି। ଯଦି କୌଣସି ବ୍ୟକ୍ତି ନିଜର ସମସ୍ୟାର ସମାଧାନ ନିମନ୍ତେ ଉତ୍ତର ପାଇବାକୁ ଚାହେଁ, ତାହେଲେ ସେହି ଖ୍ରୀଷ୍ଟଙ୍କ କୃଷ ହେଉଛି ଏକମାତ୍ର ସ୍ଥଳ ଯେଉଁଠାରେ ସେ ଏକ ସମାଧାନରେ ଉପନୀତ ହୋଇଥାଏ। ଅଗଷ୍ଟିନ୍ କହନ୍ତି ଯେ ଆମେ ଯେପର୍ଯ୍ୟନ୍ତ ପ୍ରଭୁ ଯୀଶୁଙ୍କ ନିକଟକୁ ଆସିନାହୁଁ, ସେପର୍ଯ୍ୟନ୍ତ ଆମର ହୃଦୟ ବିଶ୍ରାମବିହୀନ। ସେଥିପାଇଁ ଫିଲିପିୟ 4 13 ପ୍ରେରିତ ପାଉଲ କହନ୍ତି, ମୋହର ଶକ୍ତିଦାତାଙ୍କ ସାହାଯ୍ୟରେ ମୁଁ ସମସ୍ତ କରିପାରେ। ହୋଇପାରେ ଏପରିକି ଆପଣ ଆପଣଙ୍କର ନିକୃଷ୍ଟ ମନୋଭାବରୁ ଦୂରେଇ ରହିବାକୁ ଆବଶ୍ୟକ ମନେ କରିନପାରନ୍ତି। ଏହା ଆପଣଙ୍କୁ ତାହାଙ୍କଠାରେ ବଳ ପାଇବା ନିମନ୍ତେ ସହାୟକ ହୋଇପାରେ। ଏହା ଆପଣଙ୍କୁ ଗର୍ବାଚରଣରୁ ଦୂରେଇ ରଖିପାରେ, ଦାମ୍ଭିକତାଠାରୁ ଦୂରେଇ ରଖିପାରେ। ଏହା ଆପଣଙ୍କୁ ତାହାଙ୍କୁ ସମସ୍ତ ଗୌରବ ଦେବାରେ ସହାୟକ ହୋଇପାରେ। ଆପଣଙ୍କର କ'ଣ ଏପରି କୌଣସି ମନ୍ଦ ଅଭ୍ୟାସ ଅଛି ଯାହାକୁ ଆପଣ ବଦଳାଇବାକୁ ଚାହାନ୍ତି? ତାହେଲେ ସେହି ଖ୍ରୀଷ୍ଟଙ୍କ ନିକଟକୁ ଯାଆନ୍ତୁ ଓ ତାହାଙ୍କଠାରେ ତାହା ସ୍ୱୀକାର କରନ୍ତୁ, କାରଣ ସେ ଦୟାରେ ମହାନ। ଆପଣ ଯେତେ ଥର ତାହାଙ୍କ ନିକଟକୁ ଯାଇ ସ୍ୱୀକାର କରିବେ, ସେ ତେତେ ଥର ଆପଣଙ୍କୁ କ୍ଷମା ଦେବେ। ବାସ୍ତବରେ ତାହାଙ୍କ ନିକଟକୁ ଯିବା ଅତି ଚମତ୍କାର ବିଷୟ। ଆପଣ ଜାଣନ୍ତି ଏହାଦ୍ୱାରା କ'ଣ ଘଟେ? ସମୟ ଆସିବ ଯେତେବେଳେ କି ସେ ଆପଣଙ୍କୁ ତାହାଙ୍କର ନିରୂପିତ ସଂକଳ୍ପ ଅନୁଯାୟୀ ଜୟ ପ୍ରଦାନ କରିବେ। ପ୍ରଭୁ ତାହାଙ୍କର ଯୋଜନା ଅନୁଯାୟୀ ତାହାଙ୍କର ମହତ୍ ବିଷୟ ସବୁ ସାଧନ କରିବା ନିମନ୍ତେ ରହସ୍ୟଜନକ ଭାବେ ବିଚରଣ କରନ୍ତି। ସେ ଆପଣଙ୍କର ନିୟମକୁ ବା ମୋର ନିୟମକୁ ଅନୁକରଣ କରନ୍ତି ନାହିଁ, ମାତ୍ର ତାହାଙ୍କର ଇଚ୍ଛା ଅନୁଯାୟୀ ସାଧନ କରନ୍ତି। ସେ ତାହାଙ୍କର ନିରୂପିତ ସମୟରେ ତାହାଙ୍କର ଯୋଜନା ଅନୁଯାୟୀ ସାଧନ କରନ୍ତି। ମୁଁ ଆପଣଙ୍କୁ କହିପାରେ ଯେ ସେ ଆମମାନଙ୍କୁ ଭଲ ଭାବେ ଜାଣନ୍ତି। ସେ ଆମମାନଙ୍କ ଜୀବନର ପ୍ରତ୍ୟେକଟି ବିଷୟକୁ ଜାଣନ୍ତି। ଆମେ ତାହାଙ୍କ ନିକଟକୁ ଯାଇ ଆମମାନଙ୍କର ସମସ୍ତ ବିଷୟ କହିବାକୁ ଭୟ କରିବା ଉଚିତ ନୁହେଁ। 4 6 ଲେଖା ଅଛି, ଦିବସ ଶୀତଳ ହେବା ଓ ଛାୟା ବହିଯିବା ପର୍ଯ୍ୟନ୍ତ ମୁଁ ଗନ୍ଧରସ ପର୍ବତ ଓ କୁନ୍ଦୁରୁ ଉପପର୍ବତକୁ ଯିବି। ଏହା ଏକ ସ୍ଥାନ ଅଟେ ଯେଉଁ ସ୍ଥାନକୁ ଆମେ ଆମର ସମସ୍ୟାର ସମାଧାନ ନିମନ୍ତେ ଯିବା ଆବଶ୍ୟକ। ସେହି ଗନ୍ଧରସ ପର୍ବତ ଖ୍ରୀଷ୍ଟଙ୍କ କୃଶର ନିଦର୍ଶନ, କାରଣ ସେହି ଗନ୍ଧରସ ତାହାଙ୍କର ମୃତ୍ୟୁକୁ ପ୍ରକାଶ କରେ। ତାହା ହେଉଛି ଏକ ସ୍ଥାନ ଯେଉଁ ସ୍ଥାନରେ ଆପଣ ସାନ୍ତ୍ୱନା, ପରିତ୍ରାଣ, ସାହାଯ୍ୟ ଓ ଭରସା ପାଇପାରିବେ। ସେହି କୁନ୍ଦୁରୁ ଉପପର୍ବତ ତାହାଙ୍କର ଜୀବନକୁ ଦର୍ଶାଏ। ମାତ୍ର ତାହାଙ୍କର କେବଳ ଜାଗତିକ ଜୀବନ ନୁହେଁ। ଦ୍ୱିତୀୟ କରିନ୍ଥିଆ 5 16 ପ୍ରେରିତ ପାଉଲ ଏହିପରି ଉଲ୍ଲେଖ କରନ୍ତି, ଅତେବ ଆଜିଠାରୁ ଆମ୍ଭେମାନେ ଶରୀର ଅନୁସାରେ କାହାରିକି ଜାଣୁନାହୁଁ, ଯଦ୍ୟପି ଖ୍ରୀଷ୍ଟଙ୍କୁ ଶରୀର ଅନୁସାରେ ଆମ୍ଭେମାନେ ଜାଣିଅଛୁ, ତଥାପି ଏବେ ଆଉ ତାହାଙ୍କୁ ସେହି ପ୍ରକାର ଜାଣୁନାହୁଁ। ଏହାର କାରଣ ହେଉଛି ଯେ ବର୍ତ୍ତମାନ ଆମେ ତାହାଙ୍କୁ ଗୌରବମୟ ଖ୍ରୀଷ୍ଟ ହିସାବରେ ଜାଣୁ। ଈଶ୍ୱର ତାହାଙ୍କୁ ମହିମାନ୍ୱିତ କରିଅଛନ୍ତି। ସେ ବର୍ତ୍ତମାନ ଈଶ୍ୱରଙ୍କ ସିଂହାସନର ଦକ୍ଷିଣ ପାର୍ଶ୍ୱରେ ଉପବେଶନ କରିଅଛନ୍ତି ଓ ଆମ୍ଭମାନଙ୍କ ନିମନ୍ତେ ନିତ୍ୟ ନିବେଦନ କରନ୍ତି। ତେଣୁ ଆପଣଙ୍କ ସମସ୍ୟାର ସମାଧାନର ଉତ୍ତର ଖ୍ରୀଷ୍ଟଙ୍କୁ ଜାଣିବାରେ ଅଛି। ଫିଲିପିୟ 2 5 ଲେଖା ଅଛି, ଖ୍ରୀଷ୍ଟ ଯୀଶୁଙ୍କର ଯେପରି ମନ ଥିଲା ତୁମ୍ଭମାନଙ୍କର ସେହିପରି ମନ ହେଉ। ମୋର ପ୍ରିୟ ବନ୍ଧୁ, ସେହି କାରଣରୁ ମୁଁ ବାରମ୍ବାର କହେ ଯେ ଈଶ୍ୱରଙ୍କ ବାକ୍ୟରେ ଉତ୍ତର ରହିଅଛି। ଈଶ୍ୱରଙ୍କ ବାକ୍ୟକୁ ନ ଜାଣିବା ହେତୁ ଆଜି ଅନେକ ଲୋକ ନିଜ ସମସ୍ୟାର ସମାଧାନର ଉତ୍ତର ପାଇବା ନିମନ୍ତେ ଏଣେତେଣେ ଦୌଡ଼ନ୍ତି ଏବଂ ତହିଁରେ ବିଫଳ ହେବା ଦ୍ୱାରା ଆତ୍ମହତ୍ୟା କରନ୍ତି, ନିଜର ଜୀବନକୁ ବିନାଶ କରନ୍ତି। ଏହାଦ୍ୱାରା ଆଜି ଅନେକ ଲୋକ ମିଥ୍ୟା ଶିକ୍ଷକମାନଙ୍କର ଭ୍ରାନ୍ତ ଶିକ୍ଷାର ଶିକାର ହୁଅନ୍ତି ଓ ସେହି ମିଥ୍ୟା ଶିକ୍ଷକମାନେ ତହିଁର ସୁଯୋଗ ନେଇ ସେମାନଙ୍କୁ ଭ୍ରାନ୍ତ ପଥରେ କଢ଼ାଇ ନିଅନ୍ତି ଓ ସେମାନଙ୍କର ସର୍ବନାଶ ଘଟାନ୍ତି। ମାତ୍ର ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନ କରିବା ଦ୍ୱାରା ଆମେ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହେଉ ଓ ସେହି ଭୋଜନପାନର ଗୃହରେ ସେହି ମେଜ ନିକଟରେ ବସିବା ନିମନ୍ତେ ଶିକ୍ଷା କରୁ, ଯାହାକି ଆମେ ଏଠାରେ ଏହି ପରମ ଗୀତରେ ଲକ୍ଷ୍ୟ କରିଅଛୁ। ସେଠାରେ ଆମେ ତାହାଙ୍କ ସହିତ ଭୋଜନ କରିପାରିବା ଓ ତାହାଙ୍କଠାରେ ବାସ୍ତବ ତୃପ୍ତି ଓ ଆନନ୍ଦ ପାଇପାରିବା। ଆପଣ ଓ ମୁଁ ଆମେ ଅନୁଭବ କରୁନା ଯେ ସେ ବାସ୍ତବରେ କେତେଦୂର ଆମମାନଙ୍କୁ ପ୍ରେମ କରନ୍ତି। ତାହାଙ୍କର କଥା ଶୁଣନ୍ତୁ, ଚାରିପର୍ବର 9-10 ପଦରେ ଲେଖା ଅଛି, ଆଗମୁହର ଭଗିନୀ, ଆଗମୁହର କନ୍ୟା, ତୁମେ ମୋର ଚିତ୍ତ ହରଣ କରିଅଛ। ତୁମ୍ଭେ ଆପଣାର ଏକ ନେତ୍ରରେ, ଆପଣା ଗଳାର ଏକ ହାରରେ ମୋର ଚିତ୍ତ ହରଣ କରିଅଛ। ଆଗ ମୁହର ଭଗିନୀ, ମୁହର କନ୍ୟେ, ତୁମର ପ୍ରେମ କିପରି ମନୋରମ! ତୁମ୍ଭ ପ୍ରେମ ଦ୍ରାକ୍ଷାରସ ଅପେକ୍ଷା କିପରି ଉତ୍ତମ! ପୁଣି ତୁମ୍ଭ ତୈଳର ସୁଗନ୍ଧ ସର୍ବପ୍ରକାର ସୁଗନ୍ଧି ଦ୍ରବ୍ୟ ଅପେକ୍ଷା କିପରି ଉତ୍ତମ! ବରଙ୍କର କନ୍ୟାଙ୍କ ସହିତ ଏପରି କଥୋପକଥନ ଖ୍ରୀଷ୍ଟଙ୍କର ତାଙ୍କର ବିଶ୍ୱାସୀ ସହିତ କଥୋପକଥନକୁ ପ୍ରକାଶ କରେ, ଯେଉଁମାନେ କି ତାହାଙ୍କର ନିଜର ଅଟନ୍ତି। ଏହା ହିଁ ହେଉଛି ଯେ ସେ କେତେଦୂର ଆମମାନଙ୍କୁ ପ୍ରେମ କରନ୍ତି। ହଁ, ଆମେ ଯଦି ପ୍ରକୃତରେ ତାହାଙ୍କର ପ୍ରେମକୁ ଜାଣିବା ଯେ ସେ କେତେଦୂର ଆମମାନଙ୍କୁ ପ୍ରେମ କରନ୍ତି, ଏହା ଆମମାନଙ୍କର କଠିନ ହୃଦୟକୁ ତରଳାଇଦେବ। କେବଳ ଈଶ୍ୱରଙ୍କ ଆତ୍ମା ହିଁ ଆମମାନଙ୍କ ନିକଟରେ ଏହି ପ୍ରେମକୁ ବାସ୍ତବତାରେ ପରିଣତ କରାଇବେ। ଆଜି ଅନେକେ ନିଜର ଗାଡ଼ିମାନଙ୍କରେ ବା ବାଇବଲ ଉପରେ ବା ନିଜର ପୋଷାକ ଉପରେ ଯୀଶୁ ଆପଣଙ୍କୁ ପ୍ରେମ କରନ୍ତି ବୋଲି ଏକ ଛାପା ଲଗାଇଥାନ୍ତି, ମାତ୍ର ସେମାନେ ପ୍ରକୃତରେ ଜାଣନ୍ତି ନାହିଁ ଯେ ଯୀଶୁ ସେମାନଙ୍କୁ କେତେଦୂର ପ୍ରେମ କରନ୍ତି। ମୁଁ ଆଶ୍ଚର୍ଯ୍ୟ ହୁଏ ଯେ ପ୍ରଭୁ ସେମାନଙ୍କୁ ପ୍ରେମ କରନ୍ତି ବୋଲି ସେମାନେ କିପରି ଜାଣନ୍ତି। ପ୍ରିୟ ବନ୍ଧୁ, ଆପଣ ନିଜେ କ'ଣ ତାହାଙ୍କର ପ୍ରେମକୁ ଉପଲବ୍ଧି କରିଅଛନ୍ତି କି? ଆପଣ କ'ଣ ବର୍ତ୍ତମାନ ସେହି ପ୍ରେମକୁ ହୃଦ୍ବୋଧ କରନ୍ତି କି? ପ୍ରିୟ ବନ୍ଧୁ, ସେ ଆପଣଙ୍କୁ ଓ ମୋତେ ପ୍ରେମ କରନ୍ତି। ସେ ଆପଣଙ୍କ ନିମନ୍ତେ ଓ ମୋ ନିମନ୍ତେ ଆପଣଙ୍କର ପ୍ରାଣ ଦେଇଛନ୍ତି, ଆପଣଙ୍କର ଜୀବନ ଦେଇଛନ୍ତି, ଆପଣଙ୍କର ପବିତ୍ର ରକ୍ତ ଦେଇଛନ୍ତି। ମାତ୍ର ଆମେ କ'ଣ ତାହାଙ୍କୁ ପ୍ରେମ କରୁଛୁ କି? ଯଦି ଆମେ କରୁଛୁ, ତାହେଲେ ତାହାଙ୍କ ସହିତ ପ୍ରେମରେ ବାନ୍ଧି ହୋଇ ରହୁ ଓ ଅନ୍ୟମାନଙ୍କ ନିକଟରେ ଖ୍ରୀଷ୍ଟଙ୍କର ଗୌରବ ରକ୍ଷା କରୁ। ବର୍ତ୍ତମାନ କନ୍ୟା କିଛି କହିବାକୁ ଯାଉଅଛନ୍ତି। ଚାରିପର୍ବର 16 ପଦରେ ଲେଖା ଅଛି, ହେ ଉତ୍ତରୀୟ ବାୟୁ ଜାଗ, ହେ ଦକ୍ଷିଣ ବାୟୁ ଆସ, ମୋ ଉଦ୍ୟାନର ସୁଗନ୍ଧି ଯେପରି ନିର୍ଗତ ହେବ ଏଥିପାଇଁ ତହିଁ ଉପରେ ବହ। ମୋହର ପ୍ରିୟତମ ଆପଣା ଉଦ୍ୟାନକୁ ଆସନ୍ତୁ ଓ ଆପଣାର ବହୁମୂଲ୍ୟ ଫଳ ସବୁ ଭୋଜନ କରନ୍ତୁ। ଆପଣଙ୍କର ମନେଥିବ, ଯୋହନ ଲିଖିତ ସୁଷମାଚାରର 13-17 ମଧ୍ୟରେ ପ୍ରଭୁ ଯୀଶୁଖ୍ରୀଷ୍ଟ ତାଙ୍କର ଶିଷ୍ୟମାନଙ୍କୁ ସେହି ଉପର କୋଠରୀର ଆଲୋଚନା ମଧ୍ୟ ଦେଇ କିପରି ଶିକ୍ଷା ଦେଇଥିଲେ, ଏହାରି ମଧ୍ୟରେ ଯୋହନ 14 ଆମେ ଲକ୍ଷ୍ୟ କରୁ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ତାଙ୍କର ଶିଷ୍ୟମାନଙ୍କ ଦ୍ୱାରା ବାରମ୍ବାର ପ୍ରଶ୍ନ ପଚରା ଯାଇଥିଲେ। ଶେଷରେ ଯିହୁଦା ତାହାଙ୍କୁ ଏହିପରି ପ୍ରଶ୍ନ କରିଥିଲେ, ଯାହାକି ଯୋହନ 14:22 ଲେଖା ଅଛି, ଯିହୁଦା ଇସ୍କରିୟତ୍ ନୁହେଁ, ତାହାଙ୍କୁ କହିଲେ, ହେ ପ୍ରଭୁ, କ'ଣ ହେଲା ଯେ ଆପଣ ଜଗତ ନିକଟରେ ଆପଣାକୁ ପ୍ରକାଶ ନ କରି ଆମ୍ଭମାନଙ୍କ ନିକଟରେ ପ୍ରକାଶ କରିବାକୁ ଯାଉଅଛନ୍ତି? ପ୍ରକାରାନ୍ତରେ ସେ କହନ୍ତି, ପ୍ରଭୁ, ଏଠାରେ ରହିବା ଅତି ଚମତ୍କାର ବିଷୟ। ଆପଣ ଆମମାନଙ୍କ ନିକଟରେ ଆପଣଙ୍କ ବିଷୟରେ ଅତି ଚମତ୍କାର ସତ୍ୟମାନ ପ୍ରକାଶ କରୁଅଛନ୍ତି, ମାତ୍ର ବାହାର ଜଗତର ବିଷୟରେ କ'ଣ? ତେବେ ବର୍ତ୍ତମାନ ସେହି କନ୍ୟା ସମ୍ବାଦ ଦେଉଅଛି, ହେ ଉତ୍ତରୀୟ ବାୟୁ ଜାଗ, ହେ ଦକ୍ଷିଣ ବାୟୁ ଆସ। ହେ ଉତ୍ତରୀୟ ବାୟୁ, ସେହି ଉତ୍ତରୀୟ ବାୟୁ ହେଉଛି ଶୀତଳ ବାୟୁ ଓ ସେହି ଦକ୍ଷିଣ ବାୟୁ ହେଉଛି ଉଷ୍ମ ବାୟୁ। ଆଉ ଏହି ଦୁଇଟି ଯାକ ବାୟୁ ଫଳ ଓ ପୁଷ୍ପର ପରିପକ୍ୱତା ଆଣିବାରେ ଓ ସେହିସବୁର ସୁବାସକୁ ଚତୁର୍ଦ୍ଦିଗକୁ ମହକାଇବାରେ ବିଶେଷ ସହାୟକ ହୋଇଥାଏ। ତେବେ ସେହି ଉତ୍ତରୀୟ ବାୟୁ ଶୀତଳ ଅଟେ ଓ ଏହା ସେହି କନ୍ୟାକୁ ଥଣ୍ଡାରେ ଥରାଇ ଦେଇପାରେ, ମାତ୍ର ସେ କହୁଛି, ହେ ଉତ୍ତରୀୟ ବାୟୁ ଜାଗ, କାହିଁକି? ଯେପରି ସେହି ସୁବାସ ଓ ସେହି ଚମତ୍କାର ସୁଗନ୍ଧି ଅନ୍ୟମାନଙ୍କୁ ମହକାଇଦେବ ଓ ସେମାନେ ତାହା ଉପଭୋଗ କରିବାକୁ ପାରିବେ। ପ୍ରିୟ ବନ୍ଧୁ, ଏହା ଏହିପରି ଏକ ଜୀବନ ଯାହାକି ପ୍ରଭୁ ଯୀଶୁ ବ୍ୟବହାର କରିବାକୁ ଚାହାନ୍ତି, ଯେପରି ସେ ତଦ୍ୱାରା ସମଗ୍ର ଜଗତ ନିକଟରେ ପହଞ୍ଚିପାରନ୍ତି ଓ ସମଗ୍ର ଜଗତକୁ ତାହାଙ୍କର କରିପାରନ୍ତି। କନ୍ୟା ତାହାର ପ୍ରେମିକକୁ କହେ, ମୋହର ପ୍ରିୟତମ, ଆପଣା ଉଦ୍ୟାନକୁ ଆସନ୍ତୁ ଓ ଆପଣାର ବହୁମୂଲ୍ୟ ଫଳ ସବୁ ଭୋଜନ କରନ୍ତୁ। ଏହା ହେଉଛି ଏକ ନିମନ୍ତ୍ରଣ ଯାହାକି ସେ ଗ୍ରହଣ କରିବେ ଓ ସେହି ଉପର କୋଠରୀରେ ପ୍ରଭୁ ଯୀଶୁ ତାଙ୍କର ପ୍ରଶ୍ନ କରୁଥିବା ଶିଷ୍ୟମାନଙ୍କୁ କହିଲେ, ଯଦି କେହି ମୋତେ ପ୍ରେମ କରେ ତାହେଲେ ସେ ମୋହର ବାକ୍ୟ ପାଳନ କରିବ, ପୁଣି ମୋହର ପିତା ତାହାକୁ ପ୍ରେମ କରିବେ ଆଉ ଆମ୍ଭେମାନେ ତାହା ନିକଟକୁ ଆସି ତାହା ସହିତ ବାସ କରିବା। ପ୍ରିୟ ବନ୍ଧୁ, ପ୍ରଭୁ ଯୀଶୁ ଆମ ପ୍ରତ୍ୟେକଙ୍କୁ ପ୍ରେମ କରନ୍ତି ଓ ସେ ଆମମାନଙ୍କୁ ତାହାଙ୍କର ନିଜର କରିବାକୁ ଚାହାନ୍ତି। ସେ ଆମମାନଙ୍କ ସହିତ ଏକ ସମ୍ପର୍କ ତଥା ସହଭାଗିତା ସ୍ଥାପନ କରିବାକୁ ଚାହାନ୍ତି, କିନ୍ତୁ ଆମେ କ'ଣ ତାହାଙ୍କୁ ବାସ୍ତବରେ ପ୍ରେମ କରୁଛୁ କି? ଆମେ କ'ଣ ତାହାଙ୍କୁ ଆମ ହୃଦୟରେ ସ୍ଥାନ ଦେଇଛୁ କି? ଆମେ କ'ଣ ତାହାଙ୍କର ସେହି ପ୍ରେମର ବାହୁବନ୍ଧନରେ ନିଜକୁ ବାନ୍ଧି ଦେଇଛୁ କି? ଯଦି ନାହିଁ, ତାହେଲେ ଆଜି ବି ସମୟ ଅଛି। ସେ ଆଜି ମଧ୍ୟ ଆମମାନଙ୍କ ହୃଦୟ ରୂପକ ଦ୍ୱାରା ଆଘାତ କରନ୍ତି, ଯେପରି ଆମେ ତାହାଙ୍କୁ ନିଜ ହୃଦୟ ମଧ୍ୟକୁ ସ୍ୱାଗତ କରୁ ଓ ତାହାଙ୍କ ସହ ସହଭାଗିତା ସ୍ଥାପନ କରୁ ଓ ଜୀବନରେ ବାସ୍ତବ ପରିତୃପ୍ତି ଓ ଆନନ୍ଦ ଉପଭୋଗ କରୁ। ସେଥିପାଇଁ ପ୍ରକାଶିତ ବାକ୍ୟ 3:20 ଲେଖା ଅଛି, ଦେଖ ଆମେ ଦ୍ୱାର ନିକଟରେ ଛିଡ଼ା ହୋଇ ଆଘାତ କରୁଅଛୁ, ଯଦି କେହି ଆମ୍ଭର ସ୍ୱର ଶୁଣି ଦ୍ୱାର ଫିଟାଇ ଦେବ ତାହେଲେ ଆମ୍ଭେ ତାହାର ଗୃହରେ ପ୍ରବେଶ କରି ଆମ୍ଭେ ତାହା ସହିତ ଭୋଜନ କରିବୁ ଓ ସେ ଆମ୍ଭ ସହିତ ଭୋଜନ କରିବ। ପ୍ରିୟ ବନ୍ଧୁ, ଆଜି ଅନେକ ଲୋକ ଖ୍ରୀଷ୍ଟଙ୍କଠାରୁ ଦୂରବର୍ତ୍ତୀ ଜୀବନଯାପନ କରି ଖ୍ରୀଷ୍ଟଙ୍କୁ ଅବିଶ୍ୱାସ କରି ନିଜର ଜୀବନ ପ୍ରତି ବିନାଶ ଘଟାଇଛନ୍ତି, ନିଜର ଜୀବନରୁ ଶାନ୍ତି ହରାଇଛନ୍ତି, ପାପରୁ ଉଦ୍ଧାର ପାଇବାର ଆଶାକୁ ହରାଇ ବସିଛନ୍ତି। ମାତ୍ର ପ୍ରଭୁ ଯୀଶୁ ଆଜି ବି ମଧ୍ୟ କହନ୍ତି, ହେ ପରିଶ୍ରାନ୍ତ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମମାନଙ୍କୁ ବିଶ୍ରାମ ଦେବି, ମୁଁ ତୁମମାନଙ୍କୁ ଶାନ୍ତି ଦେବି, ମୁଁ ତୁମମାନଙ୍କୁ ଆନନ୍ଦ ଦେବି। ଆଜି କ'ଣ ଆମେ ସେହି ଶାନ୍ତି ଆନନ୍ଦ ଚାହୁଁ କି? ତାହେଲେ ଆସୁ ସେହି ଖ୍ରୀଷ୍ଟଙ୍କଠାରେ ସଂଯୁକ୍ତ ହୋଇ ସେହି ଶାନ୍ତି ଆନନ୍ଦକୁ ଉପଭୋଗ କରୁ। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
প্রিয় শ্রোতা বন্ধু, আমার কার্যক্রমটি শুনিবার আপনার অশেষ ধন্যবাদ। প্রকৃত মানসিক শান্তি পাইবা নিমন্তে এই বেতার কার্যক্রমটি নিয়মিত শুণন্তু ও প্রভু যীশুঙ্ বিষয়ে অধিক জাণিবার আগ্রহ থাকলে আমসহ পত্র মাধ্যমে যোগাযোগ করন্তু। আমার ঠিকানাটি হল পথ প্রদর্শিকা বিশ্ববাণী, পোস্ট বক্স নম্বর 33, ভুবনেশ্বর 751001। ঠিকানাটি আউথরে শুনন্তু, পথ প্রদর্শিকা বিশ্ববাণী, পোস্ট বক্স নম্বর 33, ভুবনেশ্বর 751001। তবে আজি পাই বিদায় দিওন্তু, নমস্কার।